କୁଇଜ୍ ଆପ୍ର ଆପ୍ଟିଚ୍ୟୁଡ୍ ବା ମ୍ୟାଥ୍ ସେକ୍ସନ୍ର ଟାଇମ୍ ଆଣ୍ଡ ୱାର୍କର ଲେବୁଲ୍ 1ର 9 ନମ୍ବର କୋଶ୍ଚିନ୍ କ'ଣ କହୁଛି ନା, ଏ ଆଉ ବି ମିଶିକି 30 ଦିନ ଗୋଟେ କାମ କରନ୍ତି, ବି ସି ମିଶିକି 20 ଦିନ ଗୋଟେ କାମ କରନ୍ତି, ସି ଏ ମିଶିକି 15 ଦିନ ଗୋଟେ କାମ କରନ୍ତି, ତାହେଲେ ସେମାନେ ମିଶିକି କାମଟାକୁ କେତେ? ନର୍ମାଲ୍ କୋଶ୍ଚିନ୍, ତାହେଲେ ସିମ୍ପଲି ତାକୁ ଥୋଇଦେଲେ, ଦେଖ ଉପରେ ରଖିଦେଇଛି ସବୁ, ଥୋଇଦେଲା ପରେ ଲସ୍ ଆଉ ପାଇଗଲା 60, ତାହେଲେ ମାନେ ହେଲା କ'ଣ ଯେ ଟୋଟାଲ୍ ୱାର୍କ ହେଇଗଲା 60। ଏଫିସିଏନ୍ସି କାଟିଦେବ, କ'ଣ କହିଥିଲି, ଟୋଟାଲ୍ ୱାର୍କ ମାନେ 60ରେ 30 ସରିଦେଲ, ଏ ପ୍ଲସ୍ ଧର ଏ ପ୍ଲସ୍ ବିର ଏଫିସିଏନ୍ସି ଦରକାର ତୁମର, 60ରେ 30 ସରିଦେଲ, 30 ସରିଦେଲା ପରେ ତୁମେ ପାଇଗଲ କେତେ 2, ତାହେଲେ ଏ ପ୍ଲସ୍ ବିର ଏଫିସିଏନ୍ସି 2, ତା ମାନେ କ'ଣ ଏ ପ୍ଲସ୍ ବି ଦିନକୁ 2ଟା ପେନ୍ ତିଆରି କରନ୍ତି, ସରିଗଲା। ନର୍ମାଲ୍ ସମସ୍ତଙ୍କ ଏଫିସିଏନ୍ସି କାଢ଼ି ସାରିଲା ପରେ ତାହେଲେ ଏ ପ୍ଲସ୍ ବି ପ୍ଲସ୍ ସି ବା 3 ଜଣଙ୍କର ଏଫିସିଏନ୍ସି ମିଶି କେତେ, ନା ମିଶି କେତେ କେମିତି କରିବ ନା, ଟୋଟାଲ୍ ମିଶେଇ ଦେଖ 4 3 7 2, ତାହେଲେ 9 ହେଲା, 9/2 କାହିଁକି 2 କରିବ ନା, ଦେଖ 2a 2b 2c ଅଛି, ତେଣୁ 2 କମନ ହେଲେ ସେ ପାଖରେ ହରିଯାଇଯିବ, ତେଣୁ ଡାଇରେକ୍ଟ ଲେଖିଦେଇଛି, ତାହେଲେ ଆମେ ଜାଣିଲେ 3 ଜଣ ମିଶିକି ଦିନକୁ 9/2ଟା ପେନ୍ ତିଆରି କରନ୍ତି, ତାଙ୍କ ଟାର୍ଗେଟ୍ କେତେ 60ଟା ପେନ୍ ତିଆରି କରାଯାଏ, ତାହେଲେ କେତେ ହେବ ଆନ୍ସର ନା, ମୁଁ କ'ଣ କରେ 60ଟା ପେନ୍ ଉପରେ ରଖିଥିଲି, ଦିନକୁ କେତେ ଏମାନେ ମିଶି ତିଆରି କରନ୍ତି ନା, 9/2 ହରିଦେଲା ପରେ ପାଇଲେ 13 ପୂର୍ଣ୍ଣଙ୍କ 1/3 ଡେଜ୍। ଓକେ, ମୁଁ ଆଶା କରୁଛି ବୁଝିପାରିଲ, ଥ୍ୟାଙ୍କ ୟୁ।